ಯಥೈವ ಪಾದಂ ಭದಭಕ್ತಿ ಲಭ್ಯ ಪ್ರೇಮಾಭಿಧಾನ ಪರಮಪಮರ್ಥ ತಸ್ಮೈ ಜಗನ್ ಮಂಗಳ ಮಂಗಳಾಯ ಚೈತನ್ಯ ತನ್ನ ನಮೋ ನಮಸ್ತೆ ಚೈತನ್ಯ ತನ್ನ ಆನಂದಲೀಳಾಮಯ ವಿಗ್ರಹಾಯ ಹಿಮಾವದಿವ್ಯೋ ಸುಂದರಾಯ ತಸ್ಮೈ ಮಹಾಪ್ರೇಮ ರಸ ಪ್ರದಾಯ ಚೈತನ್ಯ ತನ್ನಾಯ ನಮೋ ನಮಸ್ತೆ ಚೈತನ್ಯ ಚೈತನ್ಯ ತನ್ನಾಯ ಜನ್ನಾಥಂ ಕರ್ಮನಿಷ್ಠೆಯನ್ನಥ ಸಮಧಿಗತಂ ದತ್ತಪಧ್ಯಾನ ಜುಗೈರ್ ವೈರಾಗೈಸ್ತ್ಯಾಗಸ್ತತ್ತಸ್ತುತಿಭಿರಪಿ ನ ದತ್ತ ಕೀರ್ತಂಚಾಪಿ ಕೈಶ್ಚಿತ್ ಗೋವಿಂದ ಪ್ರೇಮ ಮಹಾದಂಗಪಿ ನತ ಕಳಿತಂ ಯದ್ ರಹಸ್ಯಂ ಸ್ವಯಂ ಚ ನಾಂನೈವ ಪ್ರಾದುರಾಸೀದವತರಥಿ ಪರಿದತ್ತಂ ನೌಮಿ ಗೌರಂ ಚೈತನ್ಯ ತತ್ತಾಮೃತ ಆದಿಲೀಳಾ ಇತ್ಯಾದಿಕ ಪೂರ್ವ ಸಂಗೀ ಬಡ ಭಕ್ತ ಗುಣ
ಇತ್ಯಾದಿಕ ಪೂರ್ವ ಸಂಗೀ ಬಡ ಭಕ್ತ ಗುಣ
ನೀಳಾ ಚೂಡಿ ರೋಹಿ ಕೋರಿ ଭଟ୍ଟାଚାର୍ଯ୍ୟଙ୍କର ପିତାଙ୍କ ନାମ ହେଉଛି ମହେଶ୍ୱର ବିଶାରଦ। ସେ ଜଣେ ମଧ୍ୟ ପ୍ରସିଦ୍ଧ ବ୍ୟକ୍ତି ଥିଲେ। କଥିତ ଅଛି ସାରଣ ଭଟ୍ଟାଚାର୍ଯ୍ୟ ଜଣେ ବଡ଼ ତାର୍କିକ ପଣ୍ଡିତ ଥିଲେ ଭାରତରେ। ମିଥିଳା ବିହାରରେ ଥିବା ମିଥିଳାରେ ଜଣେ ବଡ଼ ପଣ୍ଡିତ ରହୁଥିଲେ, ଅଧ୍ୟାପକ, ଏ ନ୍ୟାୟ ଶାସ୍ତ୍ରରେ ବଡ଼ ପଣ୍ଡିତ ଥିଲେ। ସେ ହେଉଛନ୍ତି ପକ୍ଷଧର ମିଶ୍ର। ଇ ତାଙ୍କର ଜଣେ ପ୍ରଧାନ ଛାତ୍ର ଥିଲେ ସାରଣ ଭଟ୍ଟାଚାର୍ଯ୍ୟ। ସେ ପକ୍ଷଧର ମିଶ୍ର କାହାରିକୁ ସୁଯୋଗ ଦିଅନ୍ତି ନା, ତାଙ୍କର ଯେଉଁ ପାଠ ପଢ଼ାନ୍ତି ନ୍ୟାୟଶାସ୍ତ୍ର ତାକୁ ଲେଖିବା ପାଇଁ। ସାରଣ ଭଟ୍ଟାଚାର୍ଯ୍ୟ ଏପରି ଆଉ ଗୁଣଶାଳୀ ଥିଲେ, ତାଙ୍କର ସ୍ମୃତି ଶକ୍ତି ପ୍ରକଟ ଥିଲା ଯେ ସେ ସବୁ କଣ୍ଠସ୍ଥ କରି ପକେଇଥିଲେ, ମନେ ରଖିଥିଲେ, କଣ୍ଠସ୍ଥ କରି ପକେଇଥିଲେ ସେ ଅଧ୍ୟାପକ ପକ୍ଷଧର ମିଶ୍ରଙ୍କର ସବୁ ଯେଉଁ ବ୍ୟାଖ୍ୟା। ତେଣୁ ପରେ ସେ ନବଦ୍ୱୀପରେ ଆସିକରି ଗୋଟେ ସ୍କୁଲ ବିଦ୍ୟାଳୟ ସ୍ଥାପନ କଲେ, ଯେଉଁଠିକି ନ୍ୟାୟ ତର୍କଶାସ୍ତ୍ର ପଢ଼େଇଲେ, ଯାହାଫଳରେ ମିଥିଳାର ପ୍ରସିଦ୍ଧି କମିଗଲା। ଭାରତର ବିଭିନ୍ନ ଅଂଶରୁ ଛାତ୍ରମାନେ ଆସିଲେ ନବଦ୍ୱୀପକୁ ଏ ନ୍ୟାୟଶାସ୍ତ୍ର ପଢ଼ିବା ପାଇଁ। ଏଠାରୁ ପଣ୍ଡିତମାନଙ୍କ ମତରେ ସେ ସେତେବେଳକାର ଜଣେ ପ୍ରସିଦ୍ଧ ତାର୍କିକ ପଣ୍ଡିତ ନ୍ୟାୟଶାସ୍ତ୍ରରେ ଥିଲେ, ତାଙ୍କ ନାମ ହେଉଛି ରଘୁନାଥ ଶିରୋମଣି। ସେ ସାରଣ ଭଟ୍ଟାଚାର୍ଯ୍ୟଙ୍କର ଛାତ୍ର ଥିଲେ। ସାରଣ ଭଟ୍ଟାଚାର୍ଯ୍ୟ ତେଣୁ ଯେତେ ତର୍କଶାସ୍ତ୍ରର ନ୍ୟାୟଶାସ୍ତ୍ରର ଛାତ୍ର ଥିଲେ ତାଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ। ଯଦିଓ ସେ ଜଣେ ଗୃହସ୍ଥ ଥିଲେ ତଥାପି ବହୁ ସନ୍ନ୍ୟାସୀଙ୍କି ସେ ତର୍କଶାସ୍ତ୍ର ଅଧ୍ୟାପନ କରିଛନ୍ତି। ସେ ଜଗନ୍ନାଥପୁରୀରେ ମଧ୍ୟ ଏକ ବିଦ୍ୟାଳୟ ସ୍ଥାପନ କଲେ ଏ ବେଦାନ୍ତ ଦର୍ଶନ ପଢ଼ିବା ପାଇଁ। ସେ ଜଣେ ପ୍ରସିଦ୍ଧ ପଣ୍ଡିତ ଥିଲେ। ଆଉ ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଭେଟିଲେ, ସାରଙ୍ଗ ଭଟ୍ଟାଚାର୍ଯ୍ୟ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ଯେତେବେଳେ ଭେଟିଲେ, ସେତେବେଳେ ସେ ମହାପ୍ରଭୁଙ୍କୁ କହିଥିଲେ ତୁ ବେଦାନ୍ତ ପଢ଼, ସନ୍ନ୍ୟାସୀର କାମ ହେଉଛି ବେଦାନ୍ତ ପଢ଼ିବା, ତୁ ବେଦାନ୍ତ ପଢ଼। ତାପରେ ମହାପ୍ରଭୁ ସରଳ ନିରୀହ ଛାତ୍ର ହିସାବରେ ହଁ ବେଦାନ୍ତ ପଢ଼ିବା ତୁମକୁ, ତେଣୁ ତାଙ୍କୁ ବେଦାନ୍ତ ଶ୍ରବଣ କରିଥିଲେ। କିନ୍ତୁ ପରେ ବେଦାନ୍ତର ପ୍ରକୃତ ଅର୍ଥଟା କ'ଣ, ସେ ତଥ୍ୟଟା କ'ଣ ତା ମହାପ୍ରଭୁ ପ୍ରକାଶ କରିବାରୁ ସାରଙ୍ଗ ଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କର ଛାତ୍ର ହୋଇଗଲେ। ସାରଙ୍ଗ ଭଟ୍ଟାଚାର୍ଯ୍ୟ ସୋ ଫର୍ଚୁନେଟ୍ ଟୁ ସି ଦି ସିକ୍ସ ଆମ୍ ଫର୍ମ ଅଫ୍ ଗଡ଼ ଚୈତନ୍ୟ ଷଡ଼ଭୁଜ। ମହାପ୍ରଭୁ ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କୁ ତାଙ୍କର ଷଡ଼ଭୁଜ ମୂର୍ତ୍ତି ହୋଇଥିଲେ। ଏଇ ଜଗନ୍ନାଥ ମନ୍ଦିର ମଧ୍ୟରେ ଗୋଟିଏ କୋଣରେ ଷଡ଼ଭୁଜ ମୂର୍ତ୍ତି ଅଛନ୍ତି, ପ୍ରତିଦିନ ସେଠାରେ ମଧ୍ୟ ସଂକୀର୍ତ୍ତନ ହୁଏ। ଆଉ ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କର ଯେଉଁ ମହାପ୍ରଭୁଙ୍କ ସହିତ ଭେଟ ହେଲା ତାହା ମଧ୍ୟ ଲୀଳା, ଏ ଚୈତନ୍ୟ ମଧ୍ୟ ଲୀଳା ଷଷ୍ଠ ପରିଚ୍ଛେଦରେ ବିଶଦ ଭାବ ବର୍ଣ୍ଣନା ଦିଆଯାଇଛି। ସାରଙ୍ଗ ଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କ ସମ୍ବନ୍ଧରେ ଏକ ଶତ ଶ୍ଳୋକ ରଚନା କରିଥିଲେ, ତା ନାମ ଚୈତନ୍ୟ ଶତକ। ଏ ଶହେ ଶ୍ଳୋକ ମଧ୍ୟରେ ଅତି ପ୍ରସିଦ୍ଧ ଶ୍ଳୋକ ଏସବୁ ଫ୍ରମ୍ ବିଗିନିଂ ଆରମ୍ଭରେ ଅଛି, ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୁବ ଏ ଗୌଡ଼ିଆ ବୈଷ୍ଣବମାନଙ୍କର କଣ୍ଠହାର ସ୍ୱରୂପ। ଏଇ ଗୌର ଗଣଦେଶ ଦୀପିକାରେ ବର୍ଣ୍ଣନା ଦିଆହେଇଛି, ସାରଙ୍ଗ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ବୃହସ୍ପତିଙ୍କର ଅବତାର, ଦେବଗୁରୁ ବୃହସ୍ପତିଙ୍କର ଅବତାର, ବଡ଼ ପଣ୍ଡିତ ସେଥିପାଇଁ ଥିଲେ। ଗୋପୀନାଥ ଆଚାର୍ଯ୍ୟ ତାଙ୍କର ଯେ ଭିଣୀ, ସେ ଜାଣି ଅତି ସମ୍ଭ୍ରାନ୍ତ ବଂଶ ବ୍ରାହ୍ମଣ ବଂଶରେ ଜନ୍ମ ହୋଇଥିଲେ, ଯିଏକି ନବଦ୍ୱୀପର ଅଧିବାସୀ ଥିଲେ, ମହାପ୍ରଭୁଙ୍କର ଚିର ସାଥୀ ଥିଲେ। ଆଉ ସେ ହେଉଛନ୍ତି ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କର ଭଉଣୀର ସ୍ୱାମୀ। ଗୌର ଗଣଦେଶ ଦୀପିକାରେ ବର୍ଣ୍ଣନା ଅଛି, ନାଥ ଆଚାର୍ଯ୍ୟ ବ୍ରଜଲୀଳାରେ ଥିଲେ ଯେଉଁ ଗୋପୀ, ତାଙ୍କ ନାମ ଥିଲା ରତ୍ନାବଳୀ, ରତ୍ନାବଳୀ ନାମନୀ ଗୋପୀ ଥିଲେ। ଆଉ କେତେଙ୍କ ମତ ଅନୁଯାୟୀ ସେ ହେଉଛନ୍ତି ବ୍ରହ୍ମାଙ୍କର ଅବତାର। ଏ ହେଲା ଏହା ଉପରେ ଦିଆଯାଇଥିବା ଆମର ପ୍ରମାରା ଦେବଗୁରୁଦେବ ଶ୍ରୀ ସିଂହଦେବ ଶ୍ରୀଭକ୍ତିରାମ ସ୍ୱାମୀ ରୂପାଜୀ ମହାରାଜଙ୍କର ଭାଷ୍ୟ। ସେ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଆଉ ଗୋପୀନାଥ ଆଚାର୍ଯ୍ୟ ମହାପ୍ରଭୁଙ୍କ ଯେଉଁ ଚୈତନ୍ୟ ବୃକ୍ଷ ଜଣେ ବଡ଼ ଏକ ଶାଖା, କୁପ୍ରସିଦ୍ଧ ଶାଖା କୁହାଯାଉଛି। ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କ ସମ୍ବନ୍ଧରେ ଯାହା କୁହାଯାଇଛି ମଧ୍ୟ ଲୀଳା ଚାପ୍ଟର ସିକ୍ସ ଷଷ୍ଠ ପରିଚ୍ଛେଦରେ ବିଶଦ ବର୍ଣ୍ଣନା ଅଛି, ସେ ସମ୍ବନ୍ଧରେ ଆମେ କିଛି କଥା କହିବା। ବହୁ ଅବକାଶରେ ସେ କଥା ଆମେ କହୁଛେ, ବର୍ତ୍ତମାନ କହିବା ଦରକାର। ଯେତେବେଳେ ସାରଙ୍ଗ ଭଟ୍ଟାଚାର୍ଯ୍ୟ ମହାପ୍ରଭୁ ଯେତେବେଳେ ଜଗନ୍ନାଥପୁରୀ ଆସିଲେ, ସେ ସାରଙ୍ଗ ଭଟ୍ଟାଚାର୍ଯ୍ୟ ସେ ମହାପ୍ରଭୁ ଶ୍ରୀ ବସିଗଲେ ଜଗନ୍ନାଥ ମନ୍ଦିର ମଧ୍ୟରେ ଦର୍ଶନ କରିବା ପାଇଁ, ତ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଦର୍ଶନ କରୁଥିଲେ। ସେ ଜଗନ୍ନାଥ ମହାପ୍ରଭୁଙ୍କୁ ତାଙ୍କର ଅତି ସୁନ୍ଦର ଶ୍ୟାମ ସୁନ୍ଦର ରୂପ ଦେଖାଇଲେ, କାରଣ ସେ ରାଧା ଭାବ କାନ୍ତି ଗ୍ରହଣ କରିକି ଆସିଥାନ୍ତି, ରାଧା ଭାବ ଥିବା ହେତୁ ଜଗନ୍ନାଥ ତାଙ୍କ ଶ୍ୟାମ ସୁନ୍ଦର ରୂପ ଦେଖାଇଲେ। ତେଣୁ ମୋ ପ୍ରାଣନାଥ କହିକି ଯେତେବେଳେ ନାଇଁ ଯାଉଥିଲେ, ସେ ମୂର୍ଚ୍ଛା ହେଇକିରି ପଡ଼ିଗଲେ। ସେହି ସମୟରେ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଦର୍ଶନ କରୁଥିଲେ, ଆଉ ତାପରେ ସେ ତାଙ୍କୁ ଚେତା ହେଲା ନା, ତାଙ୍କୁ ତାଙ୍କ ବାସଭବନକୁ ନେଇଯାଇଥିଲେ। ଆଉ ସାର ମୋ ତାପରେ ମହାପ୍ରଭୁଙ୍କ ସଙ୍ଗୀମାନେ ଯେତେବେଳେ ଆସି ପହଞ୍ଚିଲେ, ସେ ଯେଉଁଠୁ ତାଙ୍କୁ ଉଚ୍ଚସ୍ୱରରେ ହରିନାମ କଲେ, ତାଙ୍କ କାନେ ସେ ସୁଚେତା ପାଇଲେ ଉଠିଲେ। ସେ ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କର ଭିଣୀ ଯେ ଗୋପୀନାଥ ଆଚାର୍ଯ୍ୟ, ଇ ଜଣେ ଭକ୍ତ ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କର ସେ କଥା କୁହାଗଲା। ଆଉ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଥିଲେ ଶୁଷ୍କ ବ୍ରହ୍ମଜ୍ଞାନୀ, ଗୋପୀନାଥ ଆଚାର୍ଯ୍ୟ ଥିଲେ ଭକ୍ତ, ଚୈତନ୍ୟ ମହାପ୍ରଭୁଙ୍କର ସଙ୍ଗୀ ପାର୍ଷଦ ଥିଲେ। କିନ୍ତୁ ମହାପ୍ରଭୁ ଯେ ଭଗବାନ କୃଷ୍ଣ, ଏ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଜାଣିପାରୁନଥିଲେ। କ'ଣ ଭକ୍ତ ନହେଲେ, ଭକ୍ତି ନଥିଲେ ଭଗବାନ କେହି ଜାଣିପାରିବେ। ଭକ୍ତି ଆମେ ଏକ ରାଜ୍ୟ, ଭକ୍ତି ଆସ୍ତ ଅନନ୍ୟା ଲଭ୍ୟ, କେବଳ ସେ ଭକ୍ତି ରାଜ୍ୟ। ସେ ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କର ଭକ୍ତି ନଥିଲା, ତେଣୁ ସେ କଥା ଜାଣିପାରୁନଥିଲେ। ଗୋପୀନାଥ ଆଚାର୍ଯ୍ୟ ଅତି ପ୍ରିୟ ଭକ୍ତ ଥିବା ହେତୁ ସେ କଥା ଜାଣିଥିଲେ। ତେବେ ଶଳାଭିଣୀଙ୍କ ମଧ୍ୟରେ ମହାପ୍ରଭୁଙ୍କର ଦିବ୍ୟତା ଭଗବତା ସମ୍ବନ୍ଧରେ ଖୁବ କଥାବାର୍ତ୍ତା ହେଇଛି, ମିତ୍ର ଚିତାଳାପ ହେଲା। ଗୋପୀନାଥ ଆଚାର୍ଯ୍ୟ ମହାପ୍ରଭୁ ତ ପୂର୍ବରୁ ଜାଣିଥିଲେ, ଏହି ବାର୍ତ୍ତାଳାପ ମଧ୍ୟରେ ସେ ପ୍ରକାଶ କଲେ ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ଭଗବାନ। ତାଙ୍କର ମତକୁ ପ୍ରତିଷ୍ଠା କରିବି ତ ବହୁତ ଚେଷ୍ଟା କଲେ ଗୋପୀନାଥ ଆଚାର୍ଯ୍ୟ, କିନ୍ତୁ ସାରଙ୍ଗ ଭଟ୍ଟାଚାର୍ଯ୍ୟ ତାହା ସ୍ୱୀକାର କରିପାରିଲେ ନା। ସାରଙ୍କର ଅଜ୍ଞତା ଦେଖି ଗୋପୀନାଥ ଆଚାର୍ଯ୍ୟ ମହାପ୍ରଭୁଙ୍କର ବହୁ ମହିମା କୀର୍ତ୍ତନ କଲେ। ଭଟ୍ଟାଚାର୍ଯ୍ୟ ତୁମି ନା ଜାନ ମହିମା, ଲକ୍ଷଣୀର ଇହାତି ସୀମା, ଭଗବତ ଲକ୍ଷଣୀର ଇହାତି ସୀମା, ତାତି ବିଖ୍ୟାତ ପରମ ଈଶ୍ୱର, ନହେ ବିଗିର ବିଚାର ଅଜ୍ଞସ୍ଥାନେ କିଛୁ ନହେ ବିଗିର ବିଚାର। ବିଜ୍ଞର ଯେଉଁ ତତ୍ତ୍ୱଗୋଚର ହଏ ତା ଅଜ୍ଞାନ କିଛି ବୁଝିପାରେ ନା, ଏଇ କାରଣରୁ ତୁମେ ଏହାକୁ ସାମାନ୍ୟ ମଣିଷ ବୋଲି ଭାବୁଛ। ଅବଧାନାନ୍ତି ମଙ୍ଗୁଢ଼ା ମାନୁଷୀଙ୍କ ନୂଆ ଶ୍ରୀତ, ଏ ଗୀତାରେ ଭଗବାନ ମୂଢ଼ା ମୂର୍ଖ ସେମାନେ ଭଗବାନ ସାର ମଣିଷ ଭାବନ୍ତି। ବସ୍ତୁତଃ ଆଙ୍କଠାରେ ଭଗବତା ଲକ୍ଷଣର ସୀମା ଅଛି। ସାର୍ବଙ୍କର ଶିଷ୍ୟଗଣ ତର୍କ କଲେ, କାରଣ ତର୍କ ତାର୍କିକ ଗୁଡ଼ାକ ତର୍କ ପନ୍ଥାରେ ଭଗବାନ ଅଲଭ୍ୟ, କେବଳ ସୁନ୍ଦ ପନ୍ଥାରେ ସୁଲଭ। ଶିଷ୍ୟଗଣ କହେ ଈଶ୍ୱର କହ କୋନ୍ ପ୍ରମାଣେ, ଆଚାର୍ଯ୍ୟ କହେ ବିଜ୍ଞ ମତ ଈଶ୍ୱର ଲକ୍ଷଣେ। ଗୋପୀନାଥ ବିଜ୍ଞଜନ ଯେଉଁ ଲକ୍ଷଣରେ ଈଶ୍ୱର ବୋଲି ସ୍ଥାପନ କରନ୍ତି ସେହି ଲକ୍ଷଣରେ ଆଙ୍କୁ ଈଶ୍ୱର ବୋଲି କହୁଛି। ଶିଷ୍ୟଙ୍କର ଈଶ୍ୱର ତତ୍ତ୍ୱ ଅନୁମାନ ଦ୍ୱାରା ଜଣାଯାଏ, କାରଣ ସେମାନେ ଅନୁମାନ ଦ୍ୱାରା ତାର୍କିକ ଗୁଡ଼ା ତ ବ୍ୟାପ୍ତି ଜ୍ଞାନ ଲକ୍ଷଣ ଅନୁମାନ, ତାଙ୍କର ଗୋଟେ ଲଜିକ୍ ନ୍ୟାୟ ଅଛି। ସେ ନ୍ୟାୟ ଶାସ୍ତ୍ର ତର୍କଶାସ୍ତ୍ର କରୁଛନ୍ତି, ନ୍ୟାୟ ଅଛି ତାଙ୍କ ପର୍ବତ ପୂର୍ଣ୍ଣିମା ଧୂମାତ, ଅର୍ଥାତ୍ ଯେଉଁଠାରେ ଧୂମ ଦେଖାଯାଏ ସେଠାରେ ଯେଉଁଠି ଧୂଆଁ ଅଛି ସେଠି ନିଆଁ ଅଛି, ଏ ଲଜିକ୍। ଯେଉଁଠାରେ ଧୂମ ଦେଖାଯାଏ ସେଠାରେ ଅଗ୍ନି ଅଛି ବୋଲି ବୁଝିବାକୁ ପଡ଼ିବ, ଧୂମା ଦେଖାଯାଉଛି ତେଣୁ ଅଗ୍ନି ଅଛି। ଦୂରକୁ ପାହାଡ଼ଟା ଧୂଆଁଳିଆ ଦେଖାଯାଏ ତ ଧୂମ ଦେଖାଯାଉଛି ଅଗ୍ନି ଅଛି, ଏ ଲଜିକ୍ ଅନୁସାରେ। ତେଣୁ ପର୍ବତରେ ଅଗ୍ନି ଅଛି ଏସା ତ ହଏ, କିନ୍ତୁ ପାଖକୁ ଯାଇ ଦେଖ ପର୍ବତ ଅଗ୍ନି ଅଛି, ତେଣୁ ତାଙ୍କର ତାର୍କିକ ମତ ଗୁଡ଼ା ଠିକ୍ ନୁହେଁ। ତ ସବୁବେଳେ ଈଶ୍ୱରଙ୍କ ବିଷୟରେ ଅନୁମାନ ଏପରି କାର୍ଯ୍ୟ କରେ ନା। ଯେତେ ବସ୍ତୁ ଦେଖାଯାଏ ସମସ୍ତଙ୍କର କାରଣ ଅଛି, ଏହିପରି ପରିଦୃଶ୍ୟମାନ ଜଗତ ଏକଟି ବସ୍ତୁ, ୟାର ଗୋଟିଏ କାରଣ ନଥିଲେ ହେବ ନା। ଅଦେବ ଈଶ୍ୱର ବିଶ୍ୱର କାରଣ ଏହି ତତ୍ତ୍ୱଟି ସାଧିତ ହେଲା, ଆମମାନେ ଏହି ପ୍ରଣାଳୀରେ ଈଶ୍ୱର ତତ୍ତ୍ୱ ନିରୂପଣ କରୁ ବୋଲି ତାର୍କିକ ଛାତ୍ରଗୁଡ଼ାକ କହିଲେ। ଆପଣ ଯଦି ଦେଖିପାରନ୍ତି ଯେ ଏ ସନ୍ନ୍ୟାସୀ ଏହି ଯୁକ୍ତିକ୍ରମେ ଈଶ୍ୱର ହେଇପାରନ୍ତି ତାହେଲେ ଆମେ ତା ଜାଣିପାରିବୁ। ଗୋପୀନାଥ ଉତ୍ତରେ କହିଲେ ଈଶ୍ୱର ତତ୍ତ୍ୱ ଜାଣିବାକୁ ହେଲେ ଅନୁମାନ ପ୍ରମାଣ ନୁହେଁ, କାହିଁକି ନା ଈଶ୍ୱରଙ୍କର କୃପା ବ୍ୟତୀତ କେହି ଈଶ୍ୱରଙ୍କୁ ଜାଣିପାରିବେ, ଅନୁମାନ ପ୍ରମାଣ ନୁହେଁ। ପ୍ରତ୍ୟକ୍ଷ ଅନୁମାନ ଐତିହ୍ୟ ଶୁଦ୍ଧି ପ୍ରମାଣ, ପ୍ରମାଣ ଚତୁଷ୍ଟୟ ଶ୍ରୀମଦ୍ ଭାରତରେ ପ୍ରମାଣ ଚତୁଷ୍ଟୟର କଥା କୁହାଯାଇଛି। ଚାରୋଟି ପ୍ରମାଣ ପ୍ରସିଦ୍ଧ ପ୍ରମାଣ, ଦଶବିଧ ପ୍ରମାଣ ଚାରିଟା ପ୍ରସିଦ୍ଧ କୁହାଯାଇଛି, ତା ଭିତରେ ଅନୁମାନ ପ୍ରମାଣ ଗୋଟେ। ପ୍ରତ୍ୟକ୍ଷ ଅନୁମାନ ଐତିହ୍ୟ ଆଉ ଶ୍ରୁତି, କିନ୍ତୁ ଶ୍ରୁତି ପ୍ରମାଣ ହେଉଛି ମୁଖ୍ୟ ପ୍ରମାଣ, ଅନ୍ୟ ପ୍ରମାଣ ଗୁଡ଼ାକ ଶ୍ରୁତି ପ୍ରମାଣ ଦ୍ୱାରା ଯଦି ସମର୍ଥିତ ହେବ ତାହେଲେ ଆମେ ତାକୁ ଗ୍ରହଣ କରିବୁ, ବିଶ୍ୱାସ କରିବୁ, ନହେଲେ କରିବୁ ନା, ଅନବସ୍ତ୍ର ବୋଲି କୁହାଯାଇଛି। ସେଥିପାଇଁ ଅନୁମାନ ପ୍ରମାଣ ନୁହେଁ, କେବଳ ଭଗବାନଙ୍କର କୃପା, ଈଶ୍ୱରଙ୍କ କୃପା ହେଲେ ଏଇ ଭଗବାନଙ୍କୁ କିଏ ଜାଣିପାରିବ, ଅନ୍ୟ କୌଣସି ଉପାୟରେ ତୁମେ ଜାଣିପାରିବ ନା। ଅନୁମାନ ପ୍ରମାଣ ନୁହେ ଈଶ୍ୱର ତତ୍ତ୍ୱ ଜ୍ଞାନେ, ଅନୁମାନ ପ୍ରମାଣ। କେବଳ ଜ୍ଞାନ ମାର୍ଗରେ ଭଗବାନ ଅଗୋଚର ତଥାପି ଦେବ ପଦାମ ମଦଦୟ ପ୍ରସାଦ ଲେସାନ ଗୃହୀତ ଏ ବହି ଜାନାତି ତତ୍ତ୍ୱ ଭଗବାନ ମହିମ୍ନ ନ ଚାଷ୍ୟ ଏ କୋପି ଚିରମ୍ ବିଚିହ୍ନ ଦଶମ ସ୍କନ୍ଦ ଭାଗବତରେ କୃଷ୍ଣ କର୍ତ୍ତୃକ ବ୍ରହ୍ମାଙ୍କର ଦର୍ପଚୂର୍ଣ୍ଣ ହେଲା ପରେ କୃଷ୍ଣଙ୍କର ପରମ ଐଶ୍ୱର୍ଯ୍ୟ ଦର୍ଶନରେ ତାହାଙ୍କର ମହାତ୍ମ୍ୟ ଅବଗତ ହୋଇ ବ୍ରହ୍ମାଜୀ ଏପରି କହିଛନ୍ତି ହେ ଦେବ ଆପଣଙ୍କର ପଦାମ୍ବଦ୍ୱୟର ପ୍ରସାଦ ଲେସ ପ୍ରାପ୍ତ ବ୍ୟକ୍ତି ହିଁ କେବଳ ଆପଣଙ୍କ ମହିମାର୍ଥତ୍ୱ ଜାଣିପାରନ୍ତି କିନ୍ତୁ ଯେଉଁମାନେ ଚିରଦିନ ଅନୁମାନ ଦ୍ୱାରା ଶାସ୍ତ୍ର ବିଚାର ପୂର୍ବକ ଅନ୍ୱେଷଣ କରୁଛନ୍ତି ସେମାନଙ୍କ ମଧ୍ୟରେ କେହି ହେଲେ ତତ୍ତ୍ୱ ଜାଣିପାରନ୍ତି ନାହିଁ ଗୋପୀନାଥ ଆଚାର୍ଯ୍ୟ ଏସବୁ ଶାସ୍ତ୍ର ସିଦ୍ଧାନ୍ତ ମଧ୍ୟ ଉଦ୍ଧାର କରି କହିଲେ ଯଦ୍ୟପି ଜଗତ ଗୁରୁ ତୁମି ଶାସ୍ତ୍ର ଜ୍ଞାନ ଭାନ ଯଦ୍ୟପି
ଜଗତ ଗୁରୁ ତୁମି ଶାସ୍ତ୍ର ଜ୍ଞାନ ଭାନ
ପୃଥିବୀତେ ନାହିଁ ପଣ୍ଡିତ ତୁମାର ସମାନ
ପୃଥିବୀତେ
ବହୁ ଶାସ୍ତ୍ର ପ୍ରମାଣ ଅଛି କଠୋପନିଷଦ ମନ୍ତ୍ର ଅଛି ନାମାତ୍ମା ପ୍ରବୃତ ଲଭ୍ୟ ନ ମେଧୟା ନ ବହୁନା ସୁଧୀନ ଜମ ବି ଶୁଣୁତି ତିନ ଲଭ୍ୟସ୍ତ ଶିଷ ଆତ୍ମା ବିଗୁଣୁତନୁଷମ ଇ କଠୋପନିଷଦ ମନ୍ତ୍ର ଅଛି ପରମାତ୍ମା ବହୁତ ବସ୍ତୁ ବ୍ୟାଖ୍ୟାନ ଦ୍ୱାରା ଲଭ୍ୟ ହୁଏ ନା ସ୍ୱକୀୟ ପ୍ରଜ୍ଞା ବଳରେ ଲଭ୍ୟ ହୁଏ ନା ଶ୍ରୁତି ପରମ୍ପରା ଛାଡ଼ି ବହୁ ଶ୍ରବଣ ଦ୍ୱାରା ମଧ୍ୟ ଲଭ୍ୟ ହୁଏ ନା କିନ୍ତୁ ଭଗବାନ ଯାହାଙ୍କୁ ସ୍ୱୀକାର କରନ୍ତି ଯାହାଙ୍କ ପ୍ରତି ପ୍ରସନ୍ନ ହୁଅନ୍ତି ତଦ୍ୱାରା ସେ ଦୃଷ୍ଟ ବା ଲଭ୍ୟ ହୁଅନ୍ତି ଭକ୍ତ ନଇ ଭଗବତ କୃପାର ପାତ୍ର ବିଷୟ ସେଇଥିପାଇଁ ଭଗବାନଙ୍କ ପ୍ରତି କୃପା କରି ସେ ଭଗବାନ ନିଜ ତନୁ ଭକ୍ତମାନଙ୍କ ସମକ୍ଷରେ ପ୍ରଦର୍ଶନ କରନ୍ତି ଏ ବ୍ରହ୍ମଗୋଚରା ମତି ତର୍କ ଦ୍ୱାରା ଆନୟନ ବା ଅପନୟନ ତାତ୍ ଖଣ୍ଡନ କରିବା କର୍ତ୍ତବ୍ୟ ନୁହେଁ ଶାସ୍ତ୍ରରେ ଏପରି ନିରୂପଣ କରାଯାଇଛି ଗୋପୀନାଥ ଆଚାର୍ଯ୍ୟ କହିଲେ ପାଣ୍ଡିତ୍ୟ ଆଦି ଗୁଣରେ ଈଶ୍ୱର ତତ୍ତ୍ୱ ଜଣାଯାଏ ନା ସୁତରାଂ ତୁମର ଏଥିରେ ଦୋଷ ନାହିଁ ଏ ସିଦ୍ଧାନ୍ତ ସବୁ ଶାସ୍ତ୍ରରେ ଅଛି ଏସବୁ କଥା ଶୁଣି ସାର୍ବଭୌମ କହିଲେ ଆଚାର୍ଯ୍ୟ ସାବଧାନ ହେଇକିରି କଥା କୁହ ତୁମ ପ୍ରତି ଈଶ୍ୱରଙ୍କର କୃପା ହେଇଛି ଏହାର ପ୍ରମାଣ କ'ଣ ଏହାର ଉତ୍ତରରେ ଗୋପୀନାଥ ଦାସ କହିଲେ ପରମ ତତ୍ତ୍ୱ ବସ୍ତୁ ବିଷୟରେ ଯେଉଁ ଜ୍ଞାନ ତାହାକୁ ବସ୍ତୁ ଜ୍ଞାନ କୁହାଯାଏ। ବସ୍ତୁ ଜ୍ଞାନ ହିଁ ଈଶ୍ୱର କୃପାର ଲକ୍ଷଣ। ବସ୍ତୁ ଓ ବସ୍ତୁ ଶକ୍ତି ଏକ ବୋଲି ବସ୍ତୁ ବିଷୟରୁ ବସ୍ତୁ ଜ୍ଞାନ ହୁଏ। ବସ୍ତୁ ଅଖଣ୍ଡ ଜ୍ଞାନମୟ ଅଦ୍ୱିତୀୟ, ଶକ୍ତି ହେଉଛି ବହୁ ପ୍ରକାର। ତେଣୁ ଅଖଣ୍ଡ ଜ୍ଞାନମୟ ବସ୍ତୁ ଖଣ୍ଡ ଜ୍ଞାନରେ ଜ୍ଞେୟ ନୁହେଁ, କିମ୍ବା ବସ୍ତୁ ବିଷୟ ଅନୁଭୂତିରୁ ବସ୍ତୁ ଜ୍ଞାନ କେବଳ ହୁଏ। ଈଶ୍ୱର ବସ୍ତୁର ବିଷୟ ବା ଶକ୍ତି ଦ୍ୱାରା ବସ୍ତୁ ଜ୍ଞାନର ଉଦୟ, ଦାହିକା ଶକ୍ତି ଜ୍ଞାନରେ ଅଗ୍ନି ଜ୍ଞାନ, ଅଦ୍ୱ ଜ୍ଞାନ ତତ୍ତ୍ୱ ବସ୍ତୁର ଉପଲବ୍ଧି ନିଦର୍ଶନ କେବଳ ମାତ୍ର ଈଶ୍ୱରଙ୍କର କୃପା, ଅଦ୍ୱ ତତ୍ତ୍ୱଙ୍କର କୃପା, ନହେଲେ ଅନ୍ୟ ଜ୍ଞାନ ହେବ ନା। ସେ ଯାହାଙ୍କୁ ନିଜ କୃପା ଦ୍ୱାରା ସ୍ୱରୂପ ଦେଖେଇବେ ସେ ହିଁ ତାଙ୍କୁ ବୁଝିପାରିବେ। ବସ୍ତୁ ବିଷୟ ବ୍ୟତୀତ ଅନ୍ୟ ବିଷୟ ଅବଲମ୍ବନରେ ବସ୍ତୁ ଜ୍ଞାନ ସମ୍ଭାବନା ନାହିଁ। କୃପା ବ୍ୟତୀତ ତାଙ୍କର ଦର୍ଶନ ବା ବସ୍ତୁ ଜ୍ଞାନ ହୁଏ ନା। ଯେଉଁମାନେ ତାଙ୍କର କୃପା ପାଇଛନ୍ତି ସେଇମାନେ ହିଁ ତାଙ୍କର ସ୍ୱରୂପ ବୁଝି କୃପା ଭିକ୍ଷୁ ହେଇଛନ୍ତି। ଇତର ଜ୍ଞାନ ସାହାଯ୍ୟରେ ତାହାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତି ନା। ଗୋପୀନାଥ ଦାସ କହିଲେ, ତୁମେ ଏହାଙ୍କର ମହାପ୍ରେମାବେଶ ରୂପ ଈଶ୍ୱର ଲକ୍ଷଣ ଦେଖିଛ, ତଥାପି ଈଶ୍ୱରଙ୍କର ମାୟା ଦ୍ୱାରା ଆଚ୍ଛନ୍ନ ହେଇ ଏହାଙ୍କୁ ଈଶ୍ୱର ବୋଲି ଜାଣିପାରୁନା। ବହିର୍ମୁଖର ଆବୃତ ଦର୍ଶନ, ବହିର୍ମୁଖର ଆବୃତ ଦର୍ଶନ ହେତୁ ଭଗ ଦର୍ଶନ ହୁଏ ନା। ସେ ଦୃଷ୍ଟି ନାହିଁ ବହିର୍ମୁଖ ଜନର, ଜଡ଼ ଦୃଷ୍ଟି ପ୍ରାକୃତ ଦୃଷ୍ଟିରେ କେବେ ଈଶ୍ୱର ଦର୍ଶନ ହେବ ନା। ବହିର୍ମୁଖ ଜନ ତାଙ୍କୁ ଦେଖିଲେ ସୁଦ୍ଧା ଦେଖିପାରିବେ ନା, ଈଶ୍ୱରଙ୍କର କୃପାର ଅଭାବ ହିଁ ଏହାର ଏକମାତ୍ର କାରଣ। ସାରଭୌମ ହାସ୍ୟକର କହିଲେ, କେବଳ ବିତର୍କ ଛାଡ଼ି ଅବଳସିତ ସତ୍ୟ ବିଚାରକାରୀଙ୍କ ମତରେ ଶାସ୍ତ୍ର ଦୃଷ୍ଟିପୂର୍ବକ ବିଚାର କରି କହୁଛି ଶୁଣ, ଚୈତନ୍ୟ ଗୋସ୍ୱାମୀ ପରମ ଭାଗବତ ଅଟନ୍ତି। ଏଥିପାଇଁ ବିଷ୍ଣୁଙ୍କର ଏକ ନାମ ହେଉଛି ତ୍ରିଯୁଗ। ଏହା ଶୁଣି ଗୋପୀନାଥ କହିଲେ, ତୁମେ ନିଜକୁ ଶାସ୍ତ୍ରଜ୍ଞ ବୋଲି ବଡ଼ ଅଭିମାନ କରୁଛ। ଶାସ୍ତ୍ର ମଧ୍ୟରେ ପ୍ରଧାନ ଯେଉଁ ଭାଗବତ ମହାଭାରତ, ସେ ଦୁଇ ଗ୍ରନ୍ଥ ବାକ୍ୟରେ ତୁମର ମନୋଯୋଗ ନାହିଁ। ସେ ଦୁଇ ଗ୍ରନ୍ଥରେ କଳିଯୁଗରେ ସାକ୍ଷାତ ଅବତାର ଅଛି, ଏପରି ସିଦ୍ଧାନ୍ତ ଦିଆଯାଇଛି। କଳିଯୁଗରେ ଭଗବାନଙ୍କ ଲୀଳାବତାର ନାହିଁ ସତ୍ୟ, କିନ୍ତୁ ଅବତାରୀଙ୍କର ଆବିର୍ଭାବ ଯୁଗାବତାର ଅଛି, ଏଥିପାଇଁ ତାଙ୍କୁ ତ୍ରିଯୁଗ କୁହାଯାଇଛି। ତ୍ରିଯୁଗର ଅର୍ଥ ନୁହେଁ ସେ କଳିଯୁଗରେ ଆସନ୍ତି ନାହିଁ, ଏଇ ଅର୍ଥ ନୁହେଁ। ପ୍ରତିଯୁଗରେ କୃଷ୍ଣଙ୍କର ଯେ ଯୁଗାବତାର ହୁଏ ତାହା ତୁମର ତର୍କନିଷ୍ଠ ହୃଦୟରେ ତୁମେ ବୁଝିପାରୁନା। କଳିଯୁଗେ ଲୀଳାବତାର ନା କରେ ଭଗବାନ, କହି ତାର ନାମ
ତ୍ରିଯୁଗ କରି ତାର
ନାମ। ତେଣୁ ତୁମାର ଆଗେ ଏତ ପଥାର ନାହିଁ ପ୍ରୟୋଜନ,
ତୁମାର
ଏସବୁ ସିଦ୍ଧାନ୍ତ ତବେ ତୁମି ହ କହିବେ,
ଏସବୁ ସିଦ୍ଧାନ୍ତ ତବେ
ଅଭିଳାଷ କେବଳ ପୋଷଣ କଲେ, ଏହାଙ୍କର ଯଦି କୃପା ହେବ ତାହେଲେ ତୁମେ ବୁଝିବ, ନହେଲେ ହେବ ନା। ଏ ଅଭିଳାଷ ଭକ୍ତର ଇଚ୍ଛା, ଭକ୍ତର ଅଭିଳାଷ ଯେତେବେଳେ ହେଇଛି ତାହେଲେ କୃପା ପାଇବେ ସେ। ଅପ୍ରାକୃତ ବସ୍ତୁ ବିଷୟରେ କୁତର୍କ କରିବା ହେଉଛି ମାୟାର କାର୍ଯ୍ୟ। କୃଷ୍ଣଙ୍କର ଅଚିନ୍ତ୍ୟ ଶକ୍ତି ହିଁ ଆଧ୍ୟକ୍ଷିକମାନଙ୍କର ମୋହ ଜନ୍ମାଏ, ଏ ଭାଗବତ ପ୍ରମାଣ ଅଛି। ଯତ୍ଶକ୍ତ ୟୌବଦାଙ୍ଗବାଦୀନାଙ୍ଗବୈ ବିବାଦ ସମ୍ବାଦ ଭୋଗ ଭୁବନ୍ତି କୁରୁବନ୍ତି ଚୈସାଂ ମୁହୁରାତ୍ମ ମୋହମ୍ ତସ୍ମୈ ନମ ଅନନ୍ତ ଗୁଣାୟ ଭୂମି। ଏ ଷଷ୍ଠ ସ୍କନ୍ଦ ଭାରତରେ ଅଛି ଭଗବାନ ଶ୍ରୀହରିଙ୍କ ପ୍ରତି ପ୍ରଜାପତି ଦକ୍ଷର ଅଂଶକୁ ଇହସ୍ତ ବୋଲି କଥା କୁହାହେଇଛି। ପ୍ରଜାପତି ଦକ୍ଷ କହିଲେ ବାଦୀଗଣଙ୍କ ସମ୍ବନ୍ଧରେ ଯାହାଙ୍କର ଶକ୍ତି ସକଳ ବିବାଦ ଓ ସମ୍ବାଦ ଉତ୍ପନ୍ନ କରେ ଏବଂ ସେମାନଙ୍କ ଆତ୍ମମୋହ ମୁହୁର୍ମୁହୁ ଜନ୍ମାଇ ଦିଏ ସେହି ଅନନ୍ତ ଗୁଣ ସ୍ୱରୂପ ଭୂମାପୁରୁଷକୁ ନମସ୍କାର କରୁଛି। ତେଣୁ ଏଇଟା ମାୟାର କାମ, ଯେଉଁମାନେ ତର୍କ କରନ୍ତି ଭଗବାନଙ୍କ ସମ୍ବନ୍ଧରେ। ସେଥିପାଇଁ କୁହନ୍ତି ଅଚିନ୍ତ ଖଳୁ ଯେ ଭାବା ନସ୍ତୁ ତର୍କେଣ ଯୋଜେ, ଯିଏ ଅଚିନ୍ତ ବିଷୟରେ ତର୍କ କରିବ ନା କିଛି ତାକୁ ଗ୍ରହଣ କରିନେବ। ଏ କଥା ବହୁ କଥା ଅଛି। ତାପରେ ପରେ କଥା ଜଣାପଡ଼ିଲା, ସେ ଯେଉଁମାନେ ମାୟାକୁ ଆସୁଛନ୍ତି ମାୟାବାଦୀ ସବୁ ଆଉ ଶୁଷ୍କ ବ୍ରହ୍ମବ୍ୟାଧି ସେମାନେ, ତାଙ୍କର ଯେଉଁ ଫିଲୋସଫି ତର୍କ ପ୍ରତିଷ୍ଠ ସୁଯୋଗ ବିଭିନ୍ନ, ସେଥିପାଇଁ କୁହାହେଇଛି ତର୍କ ଦ୍ୱାରା ପ୍ରତିଷ୍ଠା କରିଲେ ଶ୍ରୁତିର ପ୍ରତିପାଦ୍ୟ ବିଷୟ ଭିନ୍ନ ଭିନ୍ନ ବହୁ ବହୁ ପ୍ରକାର ହେଇଯିବ। ତେଣୁ ତାର୍କିକ ମତ ଗୁଡ଼ାକ ଆଉ ଏ ଯେଉଁ କପିଳ ଗୌତମ ସେଇ ମାୟା ଆଶ୍ରୟରେ କପିଳ ଗୌତମ ଜୈମିନୀ କଣାଦ ଏମାନେ ତାଙ୍କ ତାର୍କିକ ମତ ଫିଲୋସଫି ଯେଉଁ ଗୁଡ଼ାକ ଏ ତାର୍କିକ ଫିଲୋସଫି ଗୁଡ଼ା ଠିକଣା ନୁହେଁ। ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟା ମହାଜନ ଜ୍ଞାନଗତ ସୁବନ୍ଧା, ଯେଉଁମାନେ ମହାଜନ ପ୍ରାମାଣିକ ଗୁରୁ ଆଚାର୍ଯ୍ୟ ପରମ୍ପରାରେ ଆସୁଛନ୍ତି ଭକ୍ତ ବୈଷ୍ଣବ ପରମ୍ପରା, ସେଥିପାଇଁ ତାଙ୍କର ସେ କଥାକୁ ତାଇ ପ୍ରକୃତ ଦର୍ଶନ ସେଇଟା, ବାକି ତାର୍କିକ ଦର୍ଶନ ଗୁଡ଼ା ଗ୍ରହଣ କରାଯାଏ ନାହିଁ। ଏସବୁ କଥା ହେଇଛି। ଏସବୁ ପରେ କଥା ଜଣାପଡ଼ିଲା ଯେ ଭଟ୍ଟାଚାର୍ଯ୍ୟ ନବଦ୍ୱୀପ ଅଞ୍ଚଳରୁ ଆସିଥିଲେ, ମହାପ୍ରଭୁଙ୍କର ଯେ ମାମୁଁ ଘର ସାଇତ୍ର ଅଜା ନୀଳାମ୍ବର ଚକ୍ରବର୍ତ୍ତୀ ସେ ସାର ଭଟ୍ଟାଚାର୍ଯ୍ୟଙ୍କର ସହପାଠୀ ଥିଲେ। ଏହି ବିଚାରରୁ ଯୁବକ ସନ୍ନ୍ୟାସୀ ଚୈତନ୍ୟ ମହାପ୍ରଭୁ ଭଟ୍ଟାଚାର୍ଯ୍ୟଙ୍କଠାରୁ ବାତ୍ସଲ୍ୟ ପ୍ରାପ୍ତ ହେଲେ। ଭଟ୍ଟାଚାର୍ଯ୍ୟ ଶଙ୍କର ସମ୍ପ୍ରଦାୟର ଅନେକ ସନ୍ନ୍ୟାସୀଙ୍କର ଅଧ୍ୟାପକ ଥିଲେ, ଏ ନିଜେ ମଧ୍ୟ ସେ ସମ୍ପ୍ରଦାୟର ଅନୁଗାମୀ ଥିଲେ। ଏହି ପରିସ୍ଥିତିରେ ଭଟ୍ଟାଚାର୍ଯ୍ୟ ଭାବିଲେ ଯୁବକ ସନ୍ନ୍ୟାସୀ ତାଙ୍କଠାରୁ ବେଦାନ୍ତ ଶ୍ରବଣ କରିବା ଉଚିତ। ଏ କଥା ପ୍ରପାଦ ମହାତ୍ମା ଭାଷ୍ୟରେ କହିଛନ୍ତି। ମହାପ୍ରଭୁ ସାର୍ବଭଟ୍ଟାଚାର୍ଯ୍ୟଙ୍କଠାରୁ ବେଦାନ୍ତ ଶିକ୍ଷା କରିବାକୁ ରାଜି ହେଲେ ଏବଂ ଦୁହେଁ ଜଗନ୍ନାଥଙ୍କ ମନ୍ଦିରରେ ବସିଲେ। ଏକାଧିକ୍ରମେ ଦୀର୍ଘ ସାତ ଦିନ ଧରି ଭଟ୍ଟାଚାର୍ଯ୍ୟ କହିଚାଲିଲେ, ମହାପ୍ରଭୁ କେବଳ ଶୁଣିଲେ କିନ୍ତୁ କିଛି କହିଲେ ନା। ମହାପ୍ରଭୁଙ୍କ ନିରବତା ଦେଖି ଭଟ୍ଟାଚାର୍ଯ୍ୟଙ୍କ ମନରେ କିଛି ସନ୍ଦେହ ଆସିଲା। ସେ ପଚାରିଲେ କାହିଁକି ଶୁଣୁଛ କିଛି ଆଉ କହୁନା, ବ୍ୟାଖ୍ୟା ଶୁଣିକିରି ତାଙ୍କର ବେଦାନ୍ତ ବ୍ୟାଖ୍ୟା ଶୁଣି କହିଲେ ଯେ କିଛି ଖାଲି ଶୁଣୁଛ, ତୁମେ କିଛି କହୁନା, କିଛି ପ୍ରଶ୍ନ କରୁନା, କିଛି ତର୍କ କରୁନା। ମହାପ୍ରଭୁ ନିଜ ମୂର୍ଖ ଛାତ୍ର ଭଳି ପ୍ରଦର୍ଶନ କଲେ। ଭଟ୍ଟାଚାର୍ଯ୍ୟଙ୍କଠାରୁ ବେଦାନ୍ତ ଶ୍ରବଣ କରିବାର ଛଳନା କରିଥିଲେ କେବଳ, କାହିଁକି ନା ଭଟ୍ଟାଚାର୍ଯ୍ୟ ଭାବୁଥିଲେ ସେ ବଡ଼ ବେଦାନ୍ତ ପଣ୍ଡିତ, ବେଦାନ୍ତ ପଢ଼ିବା ହେଉଛି ସନ୍ନ୍ୟାସୀମାନଙ୍କର କାମ। କିନ୍ତୁ ମହାପ୍ରଭୁ ଭଟ୍ଟାଚାର୍ଯ୍ୟଙ୍କର ବ୍ୟାଖ୍ୟା ସହ ଏକମତ ହେଲେ ନା। ବେଦାନ୍ତ ସୂତ୍ରର ବ୍ୟାଖ୍ୟା ସ୍ୱୟଂ ବ୍ୟାସଦେବ ଶ୍ରୀମଦ୍ ଭାଗବତରେ ଦେଇଛନ୍ତି। ଯାହାଙ୍କର ଶ୍ରୀମଦ୍ ଭାଗବତ ଜ୍ଞାନ ନାହିଁ ସେମାନେ ବେଦାନ୍ତର ମର୍ମ କିଛି ବୁଝିପାରିବେ ନା। ଭଟ୍ଟାଚାର୍ଯ୍ୟ ଅତ୍ୟନ୍ତ ବିଦ୍ୱାନ ଥିଲେ, ମହାପ୍ରଭୁ ତଥାକଥିତ ବେଦାନ୍ତୀମାନଙ୍କ ସମ୍ବନ୍ଧରେ ଯେଉଁ ଆକ୍ଷେପ କଲେ ତାହା ସେ ବୁଝିପାରିଲେ। ମହାପ୍ରଭୁ ପଚାରିଲେ, ସେ ଯାହା ନ ବୁଝିପାରିଲେ କାହିଁକି ନ ପଚାରିଲେ, ମନ ଖୋଲି କହିବା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଏହା ଶୁଣି ମହାପ୍ରଭୁ କହିଲେ, ହେ ମୋର ପ୍ରିୟ ମହାଶୟ, ଜନ୍ମାଦି ଅଶ୍ୟ ଦତ୍ତ ଶାସ୍ତ୍ର ଜନିତ୍ୱା ତଥା ତୋ ବ୍ରହ୍ମ ଜିଜ୍ଞାସା, ଏସବୁ ଯେଉଁ ବେଦାନ୍ତ ସୂତ୍ର, ଏ ସୂତ୍ରର ଅର୍ଥ ମୁଁ ଭଲ ଭାବରେ ବୁଝିପାରିଛି। ଆପଣ ଯେତେବେଳେ ଆପଣ ଢଙ୍ଗରେ ଏସବୁର ବ୍ୟାଖ୍ୟା କରୁଛନ୍ତି ତାହା ବୁଝିବା କଷ୍ଟକର ହେଉଛି, ବ୍ୟାଖ୍ୟାଟା କଷ୍ଟକର ହେଉଛି। ଏ ସୂତ୍ର ଗୁଡ଼ିକ ତାତ୍ପର୍ଯ୍ୟ ବଡ଼ ସ୍ପଷ୍ଟ, କିନ୍ତୁ ଆପଣଙ୍କର ବ୍ୟାଖ୍ୟା ତାତ୍ପର୍ଯ୍ୟକୁ ଢାଙ୍କି ପକାଉଛି। ଆପଣ କୌଣସି ପ୍ରୟୋଜନବଶତଃ ସୂତ୍ରର ପ୍ରତ୍ୟକ୍ଷ ସ୍ପଷ୍ଟ ଅର୍ଥ ଗ୍ରହଣ ନ କରି ପରୋକ୍ଷ ଅସ୍ପଷ୍ଟ ଅର୍ଥକୁ ନିଜ ଢଙ୍ଗରେ ବ୍ୟାଖ୍ୟା କରି ଚାଲିଛନ୍ତି। ଭଟ୍ଟାଚାର୍ଯ୍ୟ ମୁଖ୍ୟକୁ ଛାଡ଼ି ଗୌଣ ବ୍ୟାଖ୍ୟା କରୁଥିବାରୁ ତେଣୁ ପ୍ରାମାଣ୍ୟ ହାନି ହେଉଛି, ସେ କଥା କୁହାଯାଇଛି। ମୁଖ୍ୟକୁ ଛାଡ଼ି ତୁମେ ଗୌଣ କଥା କହିବ ତାହେଲେ ପ୍ରାମାଣ୍ୟ ହାନି, ଏଇ ଚାରି ପ୍ରକାର ଯେ ପ୍ରତ୍ୟକ୍ଷ ଅନୁମାନ ଐତିହ୍ୟ ଶବ୍ଦ ପ୍ରମାଣ ବା ଶ୍ରୁତି ପ୍ରମାଣ ଅଛି, ଚାରି ପ୍ରକାର ପ୍ରମାଣ ମଧ୍ୟରେ ଶ୍ରୁତି ପ୍ରମାଣ ପ୍ରସିଦ୍ଧ ପ୍ରମାଣ, ଶ୍ରୁତି ବାକ୍ୟରେ ଯେଉଁ ମୁଖ୍ୟ ଅର୍ଥ ତା ହିଁ ପ୍ରମାଣ, ଗୌଣଟା ନୁହେଁ। ପଶୁମାନଙ୍କର ଅସ୍ଥିବିଷ୍ଠା ଏ ଉଦାହରଣ ଅଛି, ଅପବିତ୍ର କିନ୍ତୁ ଶଙ୍ଖ ଗୁମୟ ଅସ୍ଥିବିଷ୍ଠା ମଧ୍ୟରେ ଗଣିତ ହେଲେ ସୁଦ୍ଧା ଶ୍ରୁତି ବାକ୍ୟ ବଳରେ ପବିତ୍ର ହୋଇଛନ୍ତି। ବୈଦିକ ବାକ୍ୟର ଲକ୍ଷଣା କରିବାକୁ ଗଲେ ତାକୁ ଅନୁମାନର ଅଧୀନ କରି ସ୍ରୋତ ପ୍ରାମାଣ୍ୟ ନଷ୍ଟ କରାହୁଏ, ତୁମେ ସେଇଟା କହୁଛ, ତେଣୁ ପ୍ରାମାଣ୍ୟ ନଷ୍ଟ ହେଉଛି। ବ୍ୟାସ ସୂତ୍ରର ଅର୍ଥ ଦେଇଛେ ସୂର୍ଯ୍ୟର କିରଣ, ବ୍ୟାସ ଭାଷ୍ୟ ମେଘେ ଓରେ ଆଚ୍ଛାଦନ, ସୁକଳ୍ପିତ ଭାଷ୍ୟ ମେଘେ ଓରେ ଆଚ୍ଛାଦନ। ମହାପ୍ରଭୁ କହିଲେ ବ୍ୟାସ ସୂତ୍ର ଅର୍ଥ ସୂର୍ଯ୍ୟକିରଣ ବାଗ୍ୟା, ଖୁବ ଜ୍ୱଳନ୍ତ ଖୁବ ଉଜ୍ଜ୍ୱଳ, କିନ୍ତୁ ତୁମର କଳ୍ପିତ ଭାଷ୍ୟଟା ମେଘ ରୂପରେ ସେ ରାଜୁଲ୍ୟମାନ ଉଜ୍ଜ୍ୱଳ ଦୀପ୍ତିମାନ ସୂର୍ଯ୍ୟଙ୍କୁ ତୁମେ ଆଚ୍ଛାଦିତ କରି ପକାଉଛ, ଏଇଟା କଥାଟା କହିଲେ। ଯେଉଁ ସବୁ ଶ୍ରୁତିଗଣ ନିର୍ବିଶେଷ ବୋଲି କହିଛନ୍ତି ସେମାନେ କେବଳ ପ୍ରାକୃତ ନିଷେଧ କରିକିରି ଅପ୍ରାକୃତ ବିଶେଷ ସ୍ଥାପନ କରିଛନ୍ତି। ଅପାଣିପାଦ ଯବନ ଗ୍ରହିତା ପସ୍ତଚି ଚକ୍ଷୁଚ ସଶୃଣତି ଚ କର୍ଣ୍ଣ ସବିତି ବେଦ୍ୟଚ ନଚ ତସ୍ୟାସ୍ତି ବେତା ତମାହୁର ଗ୍ରହ ପୁରୁଷ ମହାନ୍ତୁ, ଏ ସତା ଶ୍ୱେତର ଉପନିଷଦରେ କହୁ କୁହାଯାଇଛି। ବହୁବିଧ ଶ୍ରୁତିର ଶ୍ରୁତିରେ ଅପ୍ରାକୃତ ସାକାର ସଚିଦାନନ୍ଦର ବର୍ଣ୍ଣନା ଅଛି, ପ୍ରାକୃତ ଆକାର ନାହିଁ ବୋଲି ନିରାକାର ବୋଲି କୁହାଯାଉଛି। ତା ଭଳିଆ ବୋଲେ ଆକାର ନୁହେଁ ବୋଲି ଶୂନ୍ୟ ନୁହନ୍ତି, ଅପ୍ରାକୃତ ଦିବ୍ୟ ଆକାର ସଚିଦାନନ୍ଦ ତତ୍ତ୍ୱ କଥା କୁହାଯାଉଛି। ସର୍ବୈଶ୍ୱର୍ଯ୍ୟ ପରିପୂର୍ଣ୍ଣ ସ୍ୱୟଂ ଭଗବାନ, ତାରି ନିରାକାର କରି ପରହ ବ୍ୟାଖ୍ୟାନ, ତାରି ନିରାକାର କରି ପରହ ବ୍ୟାଖ୍ୟାନ। ଯେ ସର୍ବୈଶ୍ୱର୍ଯ୍ୟ ପୂର୍ଣ୍ଣ ସଚିଦାନନ୍ଦମୟ ବିଗ୍ରହ ଯେଉଁ ଭଗବାନ ତାଙ୍କର ବିଗ୍ରହ ରୂପ ଅଛି ତାହା ସଚିଦାନନ୍ଦମୟ, ତାକୁ ତୁ ନିରାକାର କରି ବ୍ୟାଖ୍ୟାନ କରୁଛ। ଯା ଯା ଶ୍ରୁତିର ଜଳପତି ନିର୍ବିଶେଷମ ସା ସା ବିଧତ୍ତେ ସବିଶେଷମେବ ବିଚାର ଯୋଗେ ସତିହନ୍ତ ତାସାଂ ପ୍ରାୟ ବଳୀୟ ସବିଶେଷମେବ, ଏ କଥା କୁହାଯାଉଛି। ଯେଉଁ ସବୁ କଥାକୁ ଶ୍ରୁତି ଯେଉଁ ସବୁ ତତ୍ତ୍ୱବସ୍ତୁ ଶ୍ରୁତି ପ୍ରଥମେ ନିର୍ବିଶେଷ ବୋଲି କହିଛନ୍ତି କଳ୍ପନା କରନ୍ତି, ସେସବୁ ଶ୍ରୁତି ଶେଷରେ ଅବଶେଷରେ ସବିଶେଷ ଏ ତତ୍ତ୍ୱ ପ୍ରତିପାଦିତ ହୋଇଛି। ଯେଉଁଟା ଶେଷ କଥା ଶେଷ ସିଦ୍ଧାନ୍ତ ସେଇଟା ଗ୍ରହଣ କରାଗଲା, ପୂର୍ବ ସିଦ୍ଧାନ୍ତ ଗୁଡ଼ାକ ଅଟିଗଲା। ନିର୍ବିଶେଷ ସବିଶେଷ ଏ ଦୁଇଟି ଗୁଣ ଭଗବାନଙ୍କର ନିତ୍ୟ, ୟା ବିଚାର କଲେ ସବିଶେଷ ତତ୍ତ୍ୱ ପ୍ରବଳ ହୁଏ, କାହିଁକିନା ଜଗତରେ ସବିଶେଷ ତତ୍ତ୍ୱ ଅନୁଭୂତ ହୁଏ, ନିର୍ବିଶେଷ ତତ୍ତ୍ୱ ଅନୁଭୂତ ହୁଏ ନା। ଏସବୁ କଥା ବହୁ ଆଲୋଚନା କରାହୋଇଛି, ମହାପୁରୁଷ ଆଲୋଚନା କଲେ। ଯଦି କହୁଛ ଅପାଣିପାଦ ସେକୁ ଆଲୋଚନା କରି କହିଲେ ସେ ତ କୁହାଯାଉଛି ଐକ୍ଷତ ଐତେରିୟ ଉପନିଷଦ କୁହାହେଲା, ପ୍ରାକୃତ ଶକ୍ତିରେ ସେ ଦୃଷ୍ଟିପାତ କଲେ, ସେ ଯଦି ନିର୍ବିଶେଷ ଶୂନ୍ୟ ଆଉ ତାଙ୍କ ଚକ୍ଷୁ ନାହିଁ ତା ଦୃଷ୍ଟିପାତ କଲେ କେମିତିକା। ଅତେ ଭଗବାନ ଯେଉଁ ମନରେ ଚିନ୍ତା କଲେ ଯେଉଁ ନୟନରେ ପ୍ରକୃତି ପ୍ରତି ଈକ୍ଷଣ କଲେ ସେ ମନ ଓ ନୟନ ପ୍ରାକୃତ ସୃଷ୍ଟିର ପୂର୍ବରେ ଥିଲା, ସୁତରାଂ ପରମ୍ପରମଙ୍କର ଯେଉଁ ସ୍ୱରୂପଗତ ପ୍ରାକୃତ ନେତ୍ର ମନ ଥିଲା ଏହା ସର୍ବବେଦସମ୍ମତ। ଭଗବାନ ବହୁ ହୋଇତେ ଜବେ କହିଲ ମନ, ଭଗବାନ ପ୍ରାକୃତ ଶକ୍ତି ଯେ ତବେ କହିଲ ବିଲୋଭନ, ପ୍ରାକୃତ ଶକ୍ତି ଯେ ତବେ କହିଲ ବିଲୋଭନ। ଭୈତେରୀୟ ଉପନିଷଦରେ ଅଛି ବହୁଶ୍ୟାମ ଏହି ସୂଚୀ ମନ୍ତ୍ରରେ କୁହାଯାଇଛି ଭଗବାନ ଯେତେବେଳେ ଅନେକ ହେବାକୁ ଇଚ୍ଛା କଲେ ସେତେବେଳେ ସୈକ୍ଷତ ସେ ପ୍ରାକୃତ ଶକ୍ତି ଉପରେ ଦୃଷ୍ଟିପାତ କଲେ ସେ କାଳେ ନାହିଁ ଜନ୍ମେ ପ୍ରାକୃତ ମନ ନୟନ
ସେ କାଳେ ନାହିଁ ଜନ୍ମେ ପ୍ରାକୃତ ମନ ନୟନ
ଅତଏବ ଅପ୍ରାକୃତ ବ୍ରହ୍ମେର ନେତ୍ର ମନ
ଅତଏବ
ପ୍ରାକୃତ ସବୁ କଥା କୁହାହଉଛି ପୁଣି ବେଦର ନିଗୁଡ଼ ଅର୍ଥ ବୁଝନ ନା ହଏ ପୁରାଣ ବାକ୍ୟ ସେଇ ଅର୍ଥ କର ଏ ନିଶ୍ଚୟ ବ୍ୟାସଦେବ କଥା କହିଛନ୍ତି ନିଗୁଡ଼ ଅର୍ଥ ବୁଝିବା ନ ପାଇଁ ସେ ବେଦ ପୁରାଣ କରିଛନ୍ତି ସେ ଭାଗବତ ମହାପୁରାଣ ପ୍ରସିଦ୍ଧ ପୁରାଣ ସର୍ବବେଦାନ୍ତ ସାର ସମସ୍ତ ପୁରାଣ ମାନଙ୍କର ସାର ଭାଗବତ ମହାପୁରାଣ ଉଦାହରଣ ଦେଖନ୍ତୁ ଅହୋ ମହା ଅହୋ ଭାଗ୍ୟ ଅହୋ ଭାଗ୍ୟଂ ନନ୍ଦ ଗୋପର ଗୋସାଂ ଯସ୍ମିନ୍ ଜନ୍ମିତ୍ରଂ ପରମାନନ୍ଦଂ ପୂର୍ଣ୍ଣ ବ୍ରହ୍ମ ସନାତନଂ ଭାଗବତରେ କୁହାହେଉଛି ଶ୍ରୀକୃଷ୍ଣଙ୍କ ଦ୍ୱାରା ବ୍ରହ୍ମାର ଦର୍ପଚୂର୍ଣ୍ଣ ହେବାରୁ ବ୍ରହ୍ମା ଏକାନ୍ତ ଶରଣାଗତ ହୋଇ ଶ୍ରୀକୃଷ୍ଣ ସ୍ତବ କରି କୃଷ୍ଣ ପ୍ରିୟ ବ୍ରଜବାସୀଗଣଙ୍କର ପ୍ରେମ ସୌଭାଗ୍ୟର ଆଧିଶର୍ଯ୍ୟର ପ୍ରଶଂସା କରି ଏ କଥା କହୁଛନ୍ତି ଅହୋ ଭାଗ୍ୟଂ ନନ୍ଦଗୋପର ଯୌକସାନ୍ ଜନ୍ମିତ୍ରଂ ପରମାନନ୍ଦଂ ପୂର୍ଣ୍ଣ ବ୍ରହ୍ମ ସନାତନଂ ନନ୍ଦଗୋପ ବ୍ରଜବାସୀଗଣଙ୍କର ଭାଗ୍ୟର ସୀମା ନାହିଁ ଯେହେତୁ ପରମାନନ୍ଦ ସ୍ୱରୂପ ପୂର୍ଣ୍ଣ ବ୍ରହ୍ମ ସନାତନ ସେମାନଙ୍କର ମିତ୍ର ରୂପରେ ପ୍ରକଟ ହେଇଛନ୍ତି ତାହେଲେ ଶ୍ରୁତି ମନ୍ତ୍ରରେ ଜଡ଼ ବିଶେଷ ନିରାଶ କରି ଅପ୍ରାକୃତ ସଚିଦାନନ୍ଦ ବିଗ୍ରହଙ୍କୁ ଉଦ୍ଦେଶ୍ୟ କରାଯାଇଛି ଏସବୁ ବ୍ୟାଖ୍ୟା କରିକି ମହାପ୍ରଭୁ କହୁଛନ୍ତି ଅପାଣି ପାଦ ଯବନ ଗ୍ରହିତା ପାଣି ନାହିଁ ବା ହାତ ନାହିଁ ପାଦ ନାହିଁ ବୋଲି ଯେଉଁ କହୁଛ ଏ ଯେଉଁ ଶ୍ରୁତି ଏ ଆଦୌ ବ୍ରହ୍ମଙ୍କର ପ୍ରାକୃତ ହସ୍ତପଦ ନାହିଁ ବୋଲି କୁହାଯାଇଛି ଆଉ ପ୍ରାକୃତ ଦିବ୍ୟ ହସ୍ତପଦ ଅଛି ସଚିଦାନନ୍ଦ ବିଗ୍ରହ ପ୍ରାକୃତ ନାହିଁ ଏଇ ଏଇଟା ତାତ୍ପର୍ଯ୍ୟ ସେଠି ପୁଣି ପରେ କୁହାହେଲେ ଶୀଘ୍ର ଚଳେ ଶୀଘ୍ର ଚଳେ ସକଳ ବସ୍ତୁ ଗ୍ରହଣ କରି ଏଇ ବାକ୍ୟ ଦ୍ୱାରା ଅପ୍ରାକୃତ ହସ୍ତପଦ ଅଛି ବୋଲି ବ୍ରହ୍ମଙ୍କୁ ସବିଶେଷ କରାଯାଇଛି ନିର୍ବିଶେଷ ନୁହେଁ ନିର୍ବିଶେଷତ୍ଵ ନିଷେଧ କରାହେଇଛି ଏଇଟା କଥାଟା କୁହାଯାଉଛି ନିରାକାରତ୍ଵ ନିଷେଧ କରାହେଇଛି ଏଇସବୁ କଥାଟା କୁହାହେଉଛି ଏହା କଥା ନୁହେଁ ଯେ ସେ ହେଉଛି ନିର୍ବିଶେଷ ବା ଶୂନ୍ୟ ନା ସଚିଦାନନ୍ଦ ବିଗ୍ରହ ଅପ୍ରାକୃତ ଆକାର ଏଇ କଥା କୁହାଯାଉଛି ପ୍ରାକୃତ ଆକାର ନାହିଁ ଇଏ ହେଉ ତା'ର ତାତ୍ପର୍ଯ୍ୟ ଏହିପରି ଏହିପରି ବହୁ ଆଲୋଚନା ହେଇଛି ମହାପ୍ରଭୁ ପଢ଼ାଉଛନ୍ତି ପାଠ ବର୍ତ୍ତମାନ ସାରମ ଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କଠାରୁ ପାଠ ପଢ଼ୁଛି ସେ ପାଠ ପଢ଼ୁଥିଲା ବର୍ତ୍ତମାନ ମହାପ୍ରଭୁଙ୍କ ଛାତ୍ର ହେଇଗଲେ ମହାପ୍ରଭୁ ତାଙ୍କୁ ପଢ଼ାଉଛନ୍ତି ତେଣୁ ମହାପ୍ରଭୁ ବେଦ ମତ ସ୍ଥାପନ କଲେ ଭଗବାନ ସମ୍ବନ୍ଧ ଭକ୍ତି ଅଭିଧେୟ ହୋଇ ରୀମା ପ୍ରୟୋଜନ ବେଦେ ତିନି ବସ୍ତୁକେ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଏ ତିନୋଟି ତତ୍ତ୍ୱ ବେଦରେ କୁହାହେଇଛି ତେଣୁ ସମ୍ବନ୍ଧ ହେଉଛି ଭଗବାନ କୃଷ୍ଣ ଅଭିଧେୟ ହେଉଛି ଭକ୍ତି ପ୍ରୟୋଜନ ହେଉଛି ପ୍ରେମ ଏ ତ୍ରିତତ୍ତ୍ୱ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ କିନ୍ତୁ ଯେ ଏ ଯେଉଁ ବ୍ରହ୍ମବାଦୀ ଗଣ ମାୟାବାଦୀ ଗଣ ଏମାନେ ଏ ସମ୍ବନ୍ଧ ଅଭିଧେୟ ପ୍ରୟୋଜନକୁ କହନ୍ତି କ'ଣ ନା ଜୀବର ସମ୍ବନ୍ଧ ହେଉଛି ନିଶକ୍ତିକ ବ୍ରହ୍ମ ଅଭିଧେୟ ହେଉଛି ଜ୍ଞାନ ବୈରାଗ୍ୟ ପ୍ରୟୋଜନ ହେଉଛି ମୁକ୍ତି ଏ ପ୍ରକାର କ'ଣ କିନ୍ତୁ ତା ନୁହେଁ ଯେ ବେଦାନ୍ତ ତାଙ୍କଠାରୁ ଆସୁଛି ଯେଉଁ ଭଗବାନ କୃଷ୍ଣ ସେଇ ମହାପ୍ରଭୁ ଆସୁ ଆଚାର୍ଯ୍ୟ ରୂପେ ଆସୁ ସେ କହିଲେ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ସମ୍ବନ୍ଧ କୃଷ୍ଣ ଅଭିଧେୟ ଭକ୍ତି ପ୍ରୟୋଜନ ପ୍ରେମ ଇଏ ହେଉଛି ତ୍ରିତତ୍ତ୍ୱର କଥା ଆଉ ସେ ନୁହେଁ ନିଶକ୍ତିକ ବ୍ରହ୍ମ ସମ୍ବନ୍ଧ ନୁହେଁ କି ଅଭିଧେୟ ଜ୍ଞାନ ବୈରାଗ୍ୟ ନୁହେଁ ମୁକ୍ତି ପ୍ରୟୋଜନ ନୁହେଁ ଯାହାର ଭକ୍ତି ଆସିବ ତା ମନକୁ ଜ୍ଞାନ ବୈରାଗ୍ୟ ଜନୟତି ଆଶୁ ବୈରାଗ୍ୟ ଜ୍ଞାନ ବୈରାଗ୍ୟ ସ୍ୱତଃ ଜାଗ୍ରତ ହେବ ଭକ୍ତି ହେଉଛି ଶେଷ କଥା ମୁକ୍ତିଟା ଭକ୍ତି ପଦରେ ମୁକ୍ତି ଦାସୀ ମୁକ୍ତି ହାତ ଯୋଡ଼ିକିରି ଭକ୍ତ ଦ୍ୱାର ମୁହଁରେ ଛିଡ଼ା ହେଇଯାଏ ମୁକ୍ତିଟା ବଡ଼ କଥା ନୁହେଁ ଏସବୁ ଆଲୋଚନା କଲେ ଏ ବହୁ ଆଲୋଚନା କଲେ ଭଟ୍ଟାଚାର୍ଯ୍ୟ ଏସବୁ ଶୁଣିଲେ ଶେଷକୁ ଆସିଲା ଏସବୁ ଶୁଣିଲା ପରେ ଚୈତ୍ର ମହାପ୍ରଭୁଙ୍କର ଏସବୁ କଥା ଶୁଣି ଭଟ୍ଟାଚାର୍ଯ୍ୟ ଆଶ୍ଚର୍ଯ୍ୟ ହେଇଗଲେ ତମ୍ବିଭୂତ ହେଇଗଲେ ମୌନ ହେଇଗଲେ ଆଉ କଥା କହିପାରିଲେନି ଆଉ କଥା କହିବ ଶୁଣି ଭଟ୍ଟାଚାର୍ଯ୍ୟ ହୋଇଲ ପରମ ବିସ୍ମିତ
ଶୁଣି ଭଟ୍ଟାଚାର୍ଯ୍ୟ ହୋଇଲ ପରମ ବିସ୍ମିତ
ମହାପ୍ରଭୁଙ୍କର ଏ କଥା ଶୁଣିକିରି, ଏ ସୁବ୍ୟାଖ୍ୟା ଶୁଣିକିରି ସେ ଆଶ୍ଚର୍ଯ୍ୟ ହେଇଗଲା, ସ୍ତମ୍ଭୀଭୂତ ହେଇଗଲା, ମୌନ ହେଇଗଲା, ଆଉ କଥା କିଛି କହିପାରିଲା ନାହିଁ, ବାହାରିଲା ନାହିଁ କଥା। ତାପରେ ମହାପ୍ରଭୁ କହିଲେ ଆତ୍ମାରାମ ଗଣ ମଧ୍ୟ କୃଷ୍ଣ ପାଦ ପଦ୍ମ ପ୍ରତି ଆକୃଷ୍ଟ ହୁଅନ୍ତି। ଏହା କହି ଭାଗବତର ଆତ୍ମାରାମ ଶ୍ଳୋକ ଉଦ୍ଧାର କଲେ ମହାପ୍ରଭୁ। ଆତ୍ମାରାମସ୍ୟ ମୁନୟ ନିର୍ଗ୍ରନ୍ଥ ଅପି ଗୁରୁକ୍ରମେ କରୁବନ୍ତି ଅହେତୁ କିଂ ଭକ୍ତିଂ ଇଥମ୍ଭୂତ ଗୁଣ ହରି। ଏହି କଥା ଉଦ୍ଧାର କଲେ ଭାଗବତ ପ୍ରସିଦ୍ଧ ଶ୍ଳୋକ। ସ୍ୱଭାବତଃ ବ୍ରହ୍ମାନନ୍ଦ ମଗ୍ନ ପରମହଂସ ସୁଖଦେବ କାହିଁକି କୃଷ୍ଣ ନାମ ଗୁଣ ଲୀଳା କଥା ପୂର୍ଣ୍ଣ ଶ୍ରୀମଦ ଭାଗବତ ଅଭ୍ୟାସ କଲେ। ସୌନକାଦି ମୁନି ଋଷିଙ୍କର ଏ ପ୍ରଶ୍ନ ଉତ୍ତରରେ ସୁତ ଗୋସ୍ୱାମୀ କହିଲେ, ଆତ୍ମାରେ ଯେଉଁମାନଙ୍କର ରତି ଏ ଆତ୍ମାରାମ ଗଣ, ଏ ରୂପ ବାସନା ଗ୍ରନ୍ଥି ଶୂନ୍ୟ ମୁନିଗଣ ମଧ୍ୟ ବୃହତ କର୍ମା ଶ୍ରୀକୃଷ୍ଣଙ୍କ ଠାରେ ଅହେତୁକି ଭକ୍ତି କରିଥାନ୍ତି। କାହିଁକି ନା ଜଗତର ଚିତ୍ତ ହାରି ହରିଙ୍କର ଏ ପ୍ରକାର ଏକ ଗୁଣ ଅଛି, ଏ ଭକ୍ତି ହେଉଛି ଶେଷ କଥା। ଏହାପରେ ଭଟ୍ଟାଚାର୍ଯ୍ୟ ଏ ଶ୍ଳୋକର ବ୍ୟାଖ୍ୟା ଶୁଣିବାକୁ ଇଚ୍ଛା କଲେ। ମହାପ୍ରଭୁ କହିଲେ ବାକି ଏ ଶ୍ଳୋକର ବ୍ୟାଖ୍ୟା କରନ୍ତୁ। ମହାପ୍ରଭୁ କହିଲେ ତୁମେ ଆଗ ବ୍ୟାଖ୍ୟା କର, ତୁମେ କି ଅର୍ଥ କର ତାହା ଆମେ ଆଗେ ଶୁଣି, ତାପରେ ଆମେ ବ୍ୟାଖ୍ୟା କରିବା। ଭଟ୍ଟାଚାର୍ଯ୍ୟ ତର୍କ ପ୍ରନ୍ଥାରେ ଅତ୍ୟନ୍ତ ବିଧିବତ୍ତା ସହକାରେ, ତାଙ୍କର ବିଧିବତ୍ତା ପାଣ୍ଡିତ୍ୟପୂର୍ଣ୍ଣ ଢଙ୍ଗରେ ଶ୍ଳୋକର ନଅ ପ୍ରକାର ବ୍ୟାଖ୍ୟା କଲେ। ତାଙ୍କର ବ୍ୟାଖ୍ୟା ମୁଖ୍ୟତଃ ତର୍କ ଉପରେ ଆଧାରିତ ଥିଲା, କାରଣ ସେ ସମୟ ଜଣେ ବିଖ୍ୟାତ ତର୍କ ଶାସ୍ତ୍ରୀ ଥିଲେ। ମହାପ୍ରଭୁ ଭଟ୍ଟାଚାର୍ଯ୍ୟ ଅତ୍ୟନ୍ତ ବିଧିବତ୍ତାପୂର୍ଣ୍ଣ ବ୍ୟାଖ୍ୟା ଶୁଣି ଅସେ ଧନ୍ୟବାଦ ଦେଇ କହିଲେ, ଭଟ୍ଟାଚାର୍ଯ୍ୟ ଜାନି ତୁମି ସାକ୍ଷାତ ବୃହସ୍ପତି,
ଭଟ୍ଟାଚାର୍ଯ୍ୟ ଜାନି ତୁମି ସାକ୍ଷାତ ବୃହସ୍ପତି,
ଶାସ୍ତ୍ର ବ୍ୟାଖ୍ୟା କରିଦେଇଛେ କାରୋ ନାହିଁ ଶକ୍ତି,
ଶାସ୍ତ୍ର ବ୍ୟାଖ୍ୟା କରିଦେଇଛେ କାରୋ ନାହିଁ ଶକ୍ତି,
କିନ୍ତୁ ତୁମି ଅର୍ଥ କହିଲେ ପାଣ୍ଡିତ୍ୟ ପ୍ରତିଭା,
କିନ୍ତୁ ତୁମି ଅର୍ଥ କହିଲେ
ଅଛେ ଆରଭିପ୍ରାୟ, ମହାପ୍ରଭୁ କହିଲେ ତୁମେ ଯେଉଁ ବ୍ୟାଖ୍ୟା କଲ ତାହା ପାଣ୍ଡିତ୍ୟ ପ୍ରତିଭାରେ କହିଲ, ତୁମେ ସାକ୍ଷାତ ବୃହସ୍ପତି ବୃହସ୍ପତି ଅଚାର, କିନ୍ତୁ ଏ ଶ୍ଳୋକର ଅନ୍ୟ ତାତ୍ପର୍ଯ୍ୟ ଅଛି। ତେଣୁ ମହାପ୍ରଭୁ ଭଟ୍ଟାଚାର୍ଯ୍ୟଙ୍କର ଅନୁରୋଧ କ୍ରମେ ସେ ଆତ୍ମାରାମ ଶ୍ଳୋକର ଅଠର ପ୍ରକାର ବ୍ୟାଖ୍ୟା କଲେ, ଆଉ ଭଟ୍ଟାଚାର୍ଯ୍ୟ ନଅ ପ୍ରକାର ବ୍ୟାଖ୍ୟା କଲେ, ତାକୁ ଆଦୌ ସ୍ପର୍ଶ କଲେ ନା। ଭକ୍ତି ସିଦ୍ଧାନ୍ତ ଇଏ ତାଙ୍କର ତର୍କ ପନ୍ଥାର କରିଥିଲେ, ଇଏ ଭକ୍ତି ସିଦ୍ଧାନ୍ତ କରି କଲେ। ମହାପ୍ରଭୁ ଆତ୍ମାରାମ ଶ୍ଳୋକର ଅଭୂତପୂର୍ବ ବ୍ୟାଖ୍ୟା ଶ୍ରବଣ କରି ଭଟ୍ଟାଚାର୍ଯ୍ୟ ପୂର୍ଣ୍ଣ ରୂପେ ବିଶ୍ୱାସ କଲେ ଯେ ଏ ପ୍ରକାର ବିଦ୍ବତ୍ତା କୌଣସି ଭୌତିକ ପ୍ରାଣୀଠାରେ ସମ୍ଭବପର ନୁହେଁ। ଏହା ପୂର୍ବରୁ ଶ୍ରୀ ଗୋପୀନାଥ ଆଚାର୍ଯ୍ୟ ଭଟ୍ଟାଚାର୍ଯ୍ୟଙ୍କୁ ଚୈତ୍ର ମହାପ୍ରଭୁଙ୍କ ସମ୍ବନ୍ଧରେ ପ୍ରଭାବିତ କରିବା ନିମିତ୍ତ ବହୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳେ ଭଟ୍ଟାଚାର୍ଯ୍ୟ ତା ଗ୍ରହଣ କରିପାରିନଥିଲେ। ଯେତେବେଳେ ଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କ ବେଦାନ୍ତ ସୂତ୍ର ଆତ୍ମାରାମ ଶ୍ଳୋକର ବ୍ୟାଖ୍ୟା ଶୁଣିଲେ, ବେଦାନ୍ତ ସୂତ୍ର ବ୍ୟାଖ୍ୟା ଶୁଣିଲେ, ଆତ୍ମାରାମ ଶ୍ଳୋକର ବ୍ୟାଖ୍ୟା ଶୁଣିଲେ, ସେତେବେଳେ ଅତ୍ୟନ୍ତ ବିଷ୍ମାଭିମୁକ୍ତ ହେଇଗଲେ। ସେ ଭାବିଲେ ଏ ନିଶ୍ଚୟ ଭଗବାନ, ଏ ସାକ୍ଷାତ ଭଗବାନ, ତା ନ ହେଇଥିଲେ ଏଇ ପ୍ରକାର ବ୍ୟାଖ୍ୟା କିଏ କହିପାରିବେ ନା। ତେଣୁ ଏହା ଗ୍ରହଣ କଲେ, ତାଙ୍କ ପାଦ ପଦ୍ମରେ ଅପରାଧ କରିଛନ୍ତି ବୋଲିକିରି କ୍ଷମା ଭିକ୍ଷା କଲେ। ଇହୋ ତ ସାକ୍ଷାତ କୃଷ୍ଣ ମୁଇଁ ନ ଜାନିଆ,
ଇହୋ ତ ସାକ୍ଷାତ କୃଷ୍ଣ ମୁଇଁ ନ ଜାନିଆ,
ମହା ଅପରାଧ କହିନ ଗର୍ବିତ ହୈଆ, ନିଶ୍ଚ ସାକ୍ଷାତ କୃଷ୍ଣ ଇ ମୁଁ ମହା ଅପରାଧ କରିଛି, ନ ଜାଣିକିରି ଗର୍ବ ପ୍ରକାଶ କରି ଅପରାଧ କରିଛି, ଏଥିପାଇଁ କ୍ଷମା ଭିକ୍ଷା କଲେ। ପୂର୍ବକୃତ ବ୍ୟବହାର ପାଇଁ କ୍ଷମା ଭିକ୍ଷା କଲେ। ଶ୍ରୀମନ୍ ମହାପ୍ରଭୁ ଅତ୍ୟନ୍ତ ଦୟାମୟ, କୃପା କରି ଭଟ୍ଟାଚାର୍ଯ୍ୟ ଗ୍ରହଣ କଲେ। पतित पावन अद्भुत कृपाणु अद्भुत वदान्य अद्भुत कारुण्य तो महाप्रभुत से कृपा कर ग्रहण कले अहेतुक कृपा प्रकाश कर से प्रथम चतुर्भुज नारायण रूप पर दुई भुज वंशीधारी श्रीकृष्ण रूप यहीपर षडभुज देखेदे तत्क्षणात् भट्टाचार्य श्री महाप्रभु चरण कमल में पड़गले कृपा जो भगवान स्तुति उद्देश्य एक श्लोक रचना कर पकेले तत्परे महाप्रभु आलिंगन कर पकेले दिव्य आनंद आश्चर्य भट्टाचार्य संज्ञाहीन हो गले अश्रु कंप हृदस्पंदन स्वेद रोमांच नृत्य कंपन आदि अष्टसात्विक विचार ए विकार लक्षण मान भट्टाचार्य शरीर में प्रकटित होगला गोपीनाथ आचार्य भट्टाचार्य भाव्य परिवर्तन हबार भव्य परिवर्तन हबार देखी अत्यंत विस्मित तथा आनंदित हो कहले हाँ से कही कृपा जो पाइब तुम्हें ये सिद्धांत कृपा पाइबार जापारे बर्तमान ए साक्षात कृष्ण ये हम तो साक्षात कृष्ण मुई ना जानिया महापराध कह गर्वित भट्टाचार्य यहपर कृपा पाइक बर्तमान महाप्रभुकर विशिष्ट भक्त हो गले से बड़ शाखा मुक्ति नाम आ उच्चारण कले ना हाँ भक्ति एत प्रिय हो गला मुक्ति नाम तत्न कंपाश समीक्ष मान मुंजाने बात कृत विपाक विदधा नमस्ते ज जीवित स मुक्ति पदे दाय भाग हूँ मूल श्लोक भागवत से कहले आस भक्ति पदे दाय भाग महाप्रभु कहे कहीं मुक्ति पद मूल श्लोक कहीं तुम्हें परिवर्तन